ଯୀଶୁ କଷ୍ଟ ଦେଲେ। ଯୀଶୁ ବହୁତେ ଆଶ୍ଚର୍ଯ୍ୟ କାମ କରିଲେ ଆର୍ ବହୁତେ ଆଦମୀ ଭଲବାସେ। ଓହା ରାସ୍ତା ଚାଲିବାର ଖାତୁର ପାଛୁ ଲାଗିଲେ ବହୁତ ଆଦମୀ। ଯୀଶୁରେ ବହୁତ ମାୟାରୂପ। ଯୀଶୁ ବହୁତ ଆଦମୀ ଭଲ କରିଲେ ଆର୍ ଈଶ୍ୱର ନିକେ ବହୁତ ଶିକ୍ଷା ଦେବେ। ଯୀଶୁ ଆସିଲେ ପାପି ଆଦମୀ ବାଚାର ଖାତୁର। ଯୀଶୁ ଯଖନ ଖରାପ ଆଦମୀ ସବ ପାପି କହିଲେ ଉସାମୀ ଯୀଶୁ ଘିନଲ ହେ। ଯୀଶୁ ଯେ ଈଶ୍ୱର ବେଟାର ହେ ଏ କଥା ବଡ ନେତା ସବ ମାନିନିଆକ ନାଇଁ ପାରିଲେ, ବରଂ ଯୀଶୁ ଧୈକେ ମାରିଲ ହେ। ଯୀଶୁର ମୁଣ୍ଡ କାଣ୍ଟର ମୁକୁଟ ପିନ୍ଧଲେ, ଓହାର ମୁହଁ ଉପର ଥୁକ ଫେକିଲ ହେ ଆର୍ ଯୀଶୁ ନିକେ ତାମାସା କରିଲେ। କିନ୍ତୁ ଯୀଶୁ ସ୍ୱାମୀ କୁଛ ନାଇଁ କହିଲେ ଆର୍ ଯୀଶୁ ଜାନେ ସବ ଘଟନା ଓହାର ଉପର ଘଟତ। ଖରାପ ଆଦମୀ ସବ ଯୀଶୁ ମରିବା ଖାତୁର ଯୀଶୁ ନିଜେ ଅଧିକାର ଦେଲେ। ଯୀଶୁ ମରିଆ କିସିଲେ ଆର୍ ମରିକେ ସଭ୍ୟ ଆଦମୀ ପାପର ହାତଲେ ବଚେଲେ।